ନମସ୍କାର, ମୁଁ ସ୍ମିତା ପଣ୍ଡା। ଆଜି ଗୋଟେ ବହୁତ ହି ବଢ଼ିଆ ସୁନ୍ଦର ଗୀତ ପିପି ନମ୍ବର ଗୀତଟି ରେକର୍ଡିଂ ହେଲା, ଯାହାର ପ୍ରଡ୍ୟୁସ୍ କରୁଛନ୍ତି ଆମର ଆପଣମାନଙ୍କର ସମସ୍ତଙ୍କର ପ୍ରିୟ ଅରମାନ ମ୍ୟୁଜିକ୍। ଆଉ ଗୀତକୁ ଲେଖିଛନ୍ତି ଶିବନ ସ୍ୱାଇଁ, ଆଉ ମ୍ୟୁଜିକ୍ ଦେଇଛନ୍ତି ଦ ମୋଷ୍ଟ ଟ୍ୟାଲେଣ୍ଟେଡ୍ ମ୍ୟୁଜିକ୍ ଡିରେକ୍ଟର ଜାପାନୀ ଭାଇ। ଆଶା କରୁଛି ଯେମିତି ଆପଣମାନେ ମୋତେ ଲାଇଭ୍ ପରଫର୍ମରେ ଭଲ ପାଇ ଆସିଛନ୍ତି, ଏଇ ଗୀତରେ ମଧ୍ୟ ସେମିତି ଭଲ ପାଇବା ଦେବେ। ଆଉ ଲାଇକ୍, କମେଣ୍ଟସ୍ ଆଉ ସେୟାର କରିବାକୁ ଜମାରୁ ଭୁଲିବେନି, ଅରମାନ ମ୍ୟୁଜିକ୍କୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ।
ନମସ୍କାର, ମୁଁ ଶିବନ ସ୍ୱାଇଁ। ଆଜି ଗୋଟେ ବହୁତ ସୁନ୍ଦର ଗୀତ ଡବ୍ ହେଲା, ଯାହାକୁ ଗାଇଛନ୍ତି ସ୍ମିତା ପଣ୍ଡା, ଆଉ ଏ ଗୀତଟିକୁ ଲେଖିଛି ମୁଁ। ଆଉ ମ୍ୟୁଜିକ୍ ଦେଇଛନ୍ତି ଆମର ଆପଣଙ୍କର ପ୍ରିୟ, ସମସ୍ତଙ୍କର ପ୍ରିୟ ଜାପାନୀ ଭାଇ। ଆଶା କରୁଛି ଏ ଗୀତଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ଆଉ ଲାଇକ୍ କରିବେ, ସେୟାର କରିବେ, ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଅରମାନ ମ୍ୟୁଜିକ୍ ଆପଣଙ୍କର ପ୍ରିୟ, ସମସ୍ତଙ୍କର ପ୍ରିୟ।
ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଗୋଟେ ସୁନ୍ଦର ପିପି ନମ୍ବର ଆଜି ହେଲା, ରେକର୍ଡ ହେଲା, ଯେଉଁଟାକି ମୋ ଜୋନ୍ ବାହାରେ, ବଟ୍ କିଛି ଭାଇମାନେ ଫର୍ମାଇଜ୍ କରିଥିଲେ, ଭାଇ ଗୋଟେ ପିପି ନମ୍ବର କରନ୍ତୁ, କମେଣ୍ଟ ଦେଇଥିଲେ। ଆଉ ଗୀତକୁ ଆଜି ଗାଇଛନ୍ତି ସ୍ମିତା ପଣ୍ଡା, ବହୁତ ଭଲ ଗାଇଛନ୍ତି ଗୀତକୁ। ବିଶ୍ୱାସ ଏ ଗୀତରେ ଆପଣମାନେ ଝୁମିବେ, ନାଚିବେ। ଏ ଯେଉଁ ଗୀତକୁ ଯିଏ ଲେଖିଛନ୍ତି ମୋ ସାନ ଭାଇ ଶିବନ ସ୍ୱାଇଁ, ଶିବନ ସ୍ୱାଇଁଙ୍କର ବହୁତ ଗୋଟେ ଭଲ ପରିଚିତ ଗୀତ, ଯେଉଁ ଗୀତ କି ସାରା ଓଡ଼ିଶାର ସମସ୍ତ ଦର୍ଶକମାନଙ୍କୁ ଝୁମେଇ ଦେଇଥିଲା, ହଜେଇ ଦେଇଥିଲା, ସେଇ ସୁପରିଚିତ ଗୀତ ବୋତଲ ଭାଙ୍ଗିବି ବୋଲି ତୋ ଦୁଆରେ ଶିବନ ଲେଖିଛନ୍ତି ଗୀତକୁ। ବିଶ୍ୱାସ ଏହି ଗୀତଟି ଆପଣମାନଙ୍କୁ ବହୁତ ଭଲ ଲାଗିବ, ସମସ୍ତଙ୍କର ପ୍ରିୟ, ସମସ୍ତଙ୍କ ଆଦରର, ଯେଉଁ ଭଲ ପାଇ ଆପଣମାନେ ଦେଉଛନ୍ତି ଅରମାନ ମ୍ୟୁଜିକ୍, କି ମୋର ବିଶ୍ୱାସ ସେ ଭଲ ପାଇ ସବୁଦିନ ଅତୁଟ ପାଇବ। ଜୟ ଜଗନ୍ନାଥ।